आकाशवाणी। संवाद पढ़ुछंति प्रज्ञा परिमिता जेना। ओडिशारे बीजेपी सरकारंक दुई वर्ष पूर्ति कार्यक्रमरे जोगदेबे राष्ट्रपति प्रधानमंत्री। गृह मंत्रालय पक्षरु प्रवासी ओ विदेशी संशोधन अधिनियम 2026 संपर्कित विज्ञप्ति प्रकाश। देशरे स्वास्थ्यसेवा व्यापक स्तरें पहुंच पारिछि कहिले केन्द्र स्वास्थ्यमंत्री। पंचायतराज मंत्रालय पक्षरु आसंताकाली प्रदान कराजिबो जातीय पंचायत पुरस्कार। एवं पाणिपाग विभागर सूचना अनुसारे आसंता गुरुवार केरळम स्पर्श करिबो दक्षिण पश्चिम मौसुमी वायु। राज्य सरकारंकर दुई वर्ष पूर्ति अवसरें आसंता 20 तारीख शनिवार दिन मयूरभंज जिला रायरंगपुरठारे आयोजित कार्यक्रम में राष्ट्रपति द्रौपदी मुर्मू और प्रधानमंत्री नरेन्द्र मोदी जोगदेवार कार्यसूची रही। अवसर में केतक गुरुत्वपूर्ण प्रकल्प उद्घाटन और शिलान्यास कार्यक्रम रही। कार्यक्रम सफल रूपायन नहीं आज मुख्यमंत्री मोहन चरण माझी अध्यक्षत भुवनेश्वर लोकसेवा भवन उच्चस्तरीय बैठक अनुष्ठित। बैठक में सभास्थल सुरक्षा व्यवस्था पर्याप्त पार्किंग व्यवस्था निमन्ते मुख्यमंत्री विभागीय अधिकारी निर्देश देते। केन्द्र गृह मंत्रालय प्रवासी एवं विदेशी संशोधन अधिनियम 2026 संपर्कित विज्ञप्ति प्रकाश करिछन्ति। एथिरे पंजीकरण समय सीमा एवं प्रवासी नियम अंतर्गत अपील व्यवस्था रे गुरुत्वपूर्ण परिवर्तन करा जायछि। पूर्वरु भारत रे पहुंचिबार 180 दिन अवधि शेष होबा परे 14 दिन मध्ये पंजीकरण शेष करिबाकु पडुथुवा बेले संशोधन परे 180 दिन शेष होबा पूर्वरु पंजीकरण करिबाकु पडिबो। तेबे संशोधित नियम रे जरूरीकालीन परिस्थिति रे पंजीकरण पर विलंब देय दाखल अनुमति देवा व्यवस्था रही। प्रथम थर लगी ऑनलाइन माध्यम आवेदन करने लगी एही नियम सामिल कर जणे व्यक्ति प्रवासी ब्यूरो निकट में ऑनलाइन माध्यम आवेदन करें 30 दिन मध्य आवेदन ग्रहण कर 60 दिन मध्य ए संपर्कित समस्या समाधान करने लगी प्रवासी ब्यूरो आयोग पक्ष वैदेशिक व्यापार मंत्री डॉ एस जयशंकर आज नूआदिल्ली में नेपाल राष्ट्रीय स्वतंत्र दल अध्यक्ष रवि लामचेन एवं तांको प्रतिनिधि दलों साक्षात आलोचना करिछन्ति। सामाजिक गणमाध्यम पोस्ट करी डॉ जयशंकर कहिछन्ति उभय पक्षों मध्य भारत नेपाल विकास भागीदारीता एवं जनसंपर्क उपर आलोचना करा जाइछि। एहा उभय देश मध्य विकास एवं समृद्धि को अधिक उन्नति करने दिगरे प्रमुख भूमिका ग्रहण करिछन्ति। विज्ञान एवं प्रजुक्ति विद्या मंत्री डॉ जितेन्द्र सिंह नूआदिल्ली में जर्मानी मंत्री मैरियो भुएटंक सह क्वांटम जोगाजोग फोटोनिक्स एवं शिल्पभित्तिक प्रजुक्ति विद्या भागीदारीता संपर्क में आलोचना करिछन्ति। एही अवसर में डॉ सिंह कहिछन्ति विश्वर तृतीय बृहत्तम स्टार्टअप इकोसिस्टम भारत आयोजन करुछि। एहा जैव प्रजुक्ति विद्या स्वास्थ्य जल प्रजुक्ति विद्या कृत्रिम बुद्धिमत्ता महाकाश प्रजुक्ति विद्या आदि गुरुत्वपूर्ण क्षेत्र में उल्लेखनीय सुयोग सृष्टि करिब। डॉ सिंह कहिछन्ति भारत एवं जर्मानी मध्यरे विज्ञान प्रजुक्ति विद्या नवसृजन एवं जनसंपर्क क्षेत्र दृढ़ रही। से कहते दुई राष्ट्र मध्यरे सहयोग गवेषणा नवसृजन एवं शिल्प विकास क्षेत्र में नूतन सुजोग सृष्टि करिबो एवं एहा द्विपाक्षिक संपर्क को अधिक दृढ़ीभूत करिबो। केन्द्रीय माध्यमिक शिक्षा परिषद सीबीएसईर द्वादश श्रेणी पुनः मूल्यायन पोर्टाल को 8000 ऊर्ध्व छात्रछात्री एपर्यंत व्यवहार करथिबा सूचना मिलिछि। छात्रछात्री सुविधा पई समय सीमा को मध्य परिवर्तित करा जाइछि बोले सीबीएसई पक्षरु कहा जाइछि। उत्तर पुस्तिकार स्कान कॉपी प्रदान एवं पुनः मूल्यायन निमन्ते आजिठारु पोर्टाल खोला जाइछि। आसंता 6 तारीख पर्यंत पोर्टाल खोला रहिबो। सुरक्षा दृष्टिरु पोर्टाल व्यवहार लागि आधार प्रमाणीकरण व्यवस्था करा जाइछि। जेउ छात्र छात्रीमानकर आधार नंबर नथिबो से क्षेत्ररे सेमानक पितामाता किंबा अभिभावक आधार सूचना व्यवहार करा जाई पारिबो। दिल्लीर एक अदालत आज नीट प्रश्नपत्र प्रकट मामलें अभियुक्त पांच जन विचार विभाग हाजत सीमा चलित मास 15 तारीख पर्यंत वृद्धि कर। स्वतंत्र जज अजय गुप्ता सीबीआई पक्षर् विचार विभाग हाजत सीमा वर्धित करने लगी आवेदन को अनुमति प्रदान कर। नीट प्रश्नपत्र प्रकट मामलें मंगीलाल खाटिक विकास बीवाल दिनेश बीवाल यस यादव और धनंजय लोखांडे नाम रही। सीबीआई पक्षर् एपर्यंत 13 जन अभियुक्त गिरफ्त कर। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 182,000 ଉର୍ଦ୍ଧ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷରୁ ଉର୍ଦ୍ଧ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋହାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ ଲୋକଙ୍କୁ ମୁଖ ଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସ ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।